ନମସ୍କାର, ମୁଁ 21 ନମ୍ବର ୱାର୍ଡର କର୍ପୋରେଟର କହୁଥିଲି। ଆଜି ମୋ ୱାର୍ଡରେ ଏକ ଜଳଛତ୍ର ଉଦ୍ଘାଟନ, ଯିଏ ବିଧାୟକ ଆସିଥିଲେ, ଅନ୍ୟମାନେ ସି ଫାୟାର ତରଫରୁ ମଧ୍ୟ ଆସିଥିଲେ, ମା ତରଫରୁ ଆସିଥିଲେ, ଅଙ୍ଗନବାଡ଼ି ସିଷ୍ଟର ଆସିଥିଲେ ଏବଂ ସାହିର ଅନ୍ୟାନ୍ୟ ମହିଳାମାନେ ସବୁ ଆସିଥିଲେ, ମଧ୍ୟ ଗୁରୁଜନ ବୃନ୍ଦ ମଧ୍ୟ ଆସିଥିଲେ। ଏଠାରେ ଆମର ଜଳଛତ୍ର ଉଦ୍ଘାଟନ ହେଇ ରାସ୍ତାରେ ଯେଉଁମାନେ ଖରାରେ ଯାଉଛନ୍ତି, ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିମ୍ବା ତାଙ୍କୁ ଶୋଷ ଲାଗୁଛି, ସେଥିପାଇଁ ଜଳଛତ୍ର ଉଦ୍ଘାଟନ କରାଯାଇଛି, ଯାହାଫଳରେ କି ସିଏ ଯଦି ବି ଖରାରେ ଯାଉଥିବା ବେଳେ ତାଙ୍କୁ ଶୋଷ ଲାଗିବ, ସେ ଆସିକି ଏଠି ପାଣି ପିଇକି ସେ ସନ୍ତୁଷ୍ଟ ହୋଇଯିବ। ଏଠି କହିକି ମୁଁ ମୋର ମତାମତ ରଖୁଛି, ଧନ୍ୟବାଦ।